ଦ୍ୱିତୀୟ ରାଜାବଳୀ ଅଧ୍ୟାୟ ତିନି। ଜିହୁଦାର ରାଜା ଜିହୋସାଫଟଙ୍କର ଅଧିକାରର ଅଠର ବର୍ଷରେ ଆହାବଙ୍କର ପୁତ୍ର ଜିହୋରାମ ସମରିଆରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ବାର ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ, କାରଣ ସେ ଆପଣା ପିତୃନିର୍ମିତ ବାଲର ସ୍ତମ୍ଭ ଦୂର କରିଦେଲେ। ତଥାପି ନବାଟର ପୁତ୍ର ଜାରବ୍ୟାମ ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ସେ ଆସକ୍ତ ହେଲେ ଓ ତାହା ଛାଡ଼ିଲେ ନାହିଁ। ମୋଆବର ରାଜା ମେସା ମେସାଧିକାରୀ ଥିଲା, ପୁଣି ସେ ଇସ୍ରାଏଲର ରାଜାଙ୍କୁ କର ରୂପେ ଏକ ଲକ୍ଷ ମେଷବତ୍ସର ଓ ଏକ ଲକ୍ଷ ମେଷର ଲୋମ ଦେଉଥାଏ। ମାତ୍ର ଆହାବଙ୍କର ମୃତ୍ୟୁ ଉତ୍ତାରେ ମୋଆବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧରେ ଦ୍ରୋହାଚରଣ କଲା। ସେ ସମୟରେ ଜିହୋରାମ ରାଜା ସମରିଆରୁ ଯାଇ ସମୁଦାୟ ଇସ୍ରାଏଲକୁ ସଂଗ୍ରହ କଲେ, ତେଣୁ ସେ ଯାଇ ଜିହୁଦାର ରାଜା ଜିହୋସାଫଟଙ୍କ ନିକଟକୁ ଲୋକ ପଠାଇ କହିଲେ, ମୋଆବର ରାଜା ମୋ ବିରୁଦ୍ଧରେ ଦ୍ରୋହାଚରଣ କରିଅଛି, ତୁମ୍ଭେ କ'ଣ ମୋଆବ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋ ସଙ୍ଗେ ଯିବ? ତେଣୁ ସେ କହିଲେ, ମୁଁ ଯିବି, ମୁଁ ତୁମ୍ଭ ପରି, ମୋ ଲୋକ ତୁମ୍ଭ ଲୋକ ପରି, ମୋ ଅଶ୍ୱ ତୁମ୍ଭ ଅଶ୍ୱ ପରି। ଆଉ ସେ କହିଲେ, ଆମ୍ଭେମାନେ କେଉଁ ବାଟେ ଯିବା? ତେଣୁ ସେ ଉତ୍ତର କଲେ, ଇଦମ୍ ପ୍ରାନ୍ତର ବାଟେ। ତେଣୁ ଇସ୍ରାଏଲର ରାଜା ଓ ଜିହୁଦାର ରାଜା ଓ ଇଦମ୍ର ରାଜା ଯାତ୍ରା କରି ସାତ ଦିନର ପଥ ବୁଲିକରି ଗଲେ, ପୁଣି ସୈନ୍ୟମାନଙ୍କ ପାଇଁ ଅବା ସେମାନଙ୍କ ପଶ୍ଚାତଗାମୀ ପଶୁମାନଙ୍କ ପାଇଁ ଜଳ ମିଳିଲା ନାହିଁ। ଏଥିରେ ଇସ୍ରାଏଲର ରାଜା କହିଲେ, ହାୟ, କାରଣ ମୋଆବର ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏହି ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି। ମାତ୍ର ଜିହୋସାଫଟ କହିଲେ, ଆମ୍ଭେମାନେ ଯାହାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାରିପାରୁ, ସଦାପ୍ରଭୁଙ୍କର ଏପରି କୌଣସି ଭବିଷ୍ୟତ ବକ୍ତା କ'ଣ ଏଠାରେ ନାହାନ୍ତି? ଏଥିରେ ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, ସାଫଟର ପୁତ୍ର ଇଲିସାୟ ଯେ ଏଲିଆଙ୍କ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି। ତେବେ ଜିହୋସାଫଟ କହିଲେ, ସଦାପ୍ରଭୁଙ୍କ ବାକ୍ୟ ତାହାଙ୍କଠାରେ ଅଛି, ତେଣୁ ଇସ୍ରାଏଲର ରାଜା ଓ ଜିହୋସାଫଟ ଓ ଇଦମ୍ର ରାଜା ତାଙ୍କ ନିକଟକୁ ଗଲେ। ସେତେବେଳେ ଇଲିସାୟ ଇସ୍ରାଏଲର ରାଜାଙ୍କୁ କହିଲେ, ତୁମ୍ଭ ସଙ୍ଗେ ମୋର କି ବିଷୟ? ତୁମ୍ଭ ପିତାର ଭବିଷ୍ୟତ ବକ୍ତାମାନଙ୍କ ନିକଟକୁ ଓ ତୁମ୍ଭ ମାତାର ଭବିଷ୍ୟତ ବକ୍ତାମାନଙ୍କ ନିକଟକୁ ଯାଅ। ତହିଁରେ ଇସ୍ରାଏଲର ରାଜା ତାଙ୍କୁ କହିଲେ, ନାହିଁ, କାରଣ ମୋଆବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି। ପୁଣି ଇଲିସାୟ କହିଲେ, ମୁଁ ଯାହାଙ୍କ ଛାମୁରେ ଠିଆ ହେଉଅଛି ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବତ ଥିବା ପ୍ରମାଣେ, ଯେବେ ମୁଁ ଜିହୁଦାର ରାଜା ଜିହୋସାଫଟଙ୍କ ଉପସ୍ଥିତିକୁ ମର୍ଯ୍ୟାଦା ନ କରନ୍ତି, ତେବେ ନିଶ୍ଚୟ ମୁଁ ତୁମ୍ଭ ଆଡ଼େ ଅନାନ୍ତି ନାହିଁ କି ତୁମ୍ଭକୁ ଦେଖନ୍ତି ନାହିଁ। ତଥାପି ଏବେ ମୋ ନିକଟକୁ ଏକ ବାଦ୍ୟକର ଆଣ। ତେଣୁ ବାଦ୍ୟକର ଆସି ବାଦ୍ୟ ବଜାନ୍ତେ ସଦାପ୍ରଭୁଙ୍କ ହସ୍ତ ଇଲିସାୟଙ୍କ ଉପରେ ଅବସ୍ଥାନ କଲା। ତହିଁରେ ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ଏହି ଉପତ୍ୟକାକୁ ଖାତରେ ପୂର୍ଣ୍ଣ କର, କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ବାୟୁ ଦେଖିବ ନାହିଁ ଅବା ତୁମେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ। ତହିଁରେ ତୁମେମାନେ ପାନ କରିବ, ତୁମେମାନେ ଓ ତୁମମାନଙ୍କ ଗୋମେଷାଦି ଓ ତୁମମାନଙ୍କ ପଶୁ ସମସ୍ତେ। ଆହୁରି ସଦାପ୍ରଭୁଙ୍କ ଦୃଷ୍ଟିରେ ଏହା କେବଳ କ୍ଷୁଦ୍ର ବିଷୟ, ସେ ମୋଆବୀୟମାନଙ୍କୁ ମଧ୍ୟ ତୁମମାନଙ୍କ ହସ୍ତରେ ସମର୍ପଣ କରିବେ। ପୁଣି ତୁମେମାନେ ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ନଗର ଓ ପ୍ରତ୍ୟେକ ଉତ୍ତମ ନଗର ଉଚ୍ଛିନ୍ନ କରିବ ଓ ପ୍ରତ୍ୟେକ ଉତ୍ତମ ବୃକ୍ଷ କାଟି ପକାଇବ ଓ ଜଳ ନିର୍ଝର ସକଳ ବୁଝିଦେବ ଓ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡ ପ୍ରସ୍ତରରେ ନାଶ କରିବ। ଏ ଉତ୍ତାରେ ପ୍ରାତକାଳୀନ ନୈବେଦ୍ୟ ଉତ୍ସର୍ଗ କରିବା ସମୟରେ ଦେଖ, ଇଦମ୍ର ପଥ ଦେଇ ଜଳ ଆସିଲା ଓ ଜଳରେ ଦେଶ ପୂର୍ଣ୍ଣ ହେଲା। ଏହି ସମୟରେ ମୋଆବୀୟ ସମସ୍ତେ ଆପଣାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜାମାନଙ୍କର ଆସିବାର କଥା ଶୁଣି ସେମାନେ ଆପଣାମାନଙ୍କୁ ଅର୍ଥାତ୍ ସଜା ପରିଧାନକ୍ଷମ ଓ ତଦଧିକ ବୟସ୍କ ଲୋକଙ୍କୁ ଏକତ୍ର କରି ଦେଶର ସୀମାରେ ଠିଆ ହୋଇଥିଲେ। ପୁଣି ସେମାନେ ପ୍ରଭାତରେ ଉଠିବା ବେଳେ ସୂର୍ଯ୍ୟ ଜଳ ଉପରେ ଚକମକ ହେଉଥିଲା, ତହିଁରେ ମୋଆବୀୟମାନେ ଆପଣା ସମ୍ମୁଖସ୍ଥ ଜଳକୁ ରକ୍ତତୁଲ୍ୟ ରଙ୍ଗ ଦେଖିଲେ। ତେବେ ସେମାନେ କହିଲେ, ଏହା ରକ୍ତ, ରାଜାମାନେ ନିଶ୍ଚୟ ବିନଷ୍ଟ ହୋଇଅଛନ୍ତି ଓ ସେମାନେ ପ୍ରତ୍ୟେକ ଆପଣ ଆପଣା ସହଯୋଦ୍ଧାକୁ ବଦ୍ଧ କରିଅଛନ୍ତି, ଏହେତୁ ହେ ମୋଆବ ଲୁଟିବାକୁ ଯାଅ। ତେଣୁ ସେମାନେ ଇସ୍ରାଏଲର ଛାଉଣିରେ ଉପସ୍ଥିତ ହୁଅନ୍ତେ ଇସ୍ରାଏଲୀୟମାନେ ଉଠି ମୋଆବୀୟମାନଙ୍କୁ ଆଘାତ କଲେ, ତେଣୁ ସେମାନେ ସେମାନଙ୍କ ସମ୍ମୁଖରୁ ପଳାଇଲେ। ପୁଣି ଇସ୍ରାଏଲୀୟମାନେ ମୋଆବୀୟମାନଙ୍କୁ ଆଘାତ କରିକରି ଦେଶ ଭିତରକୁ ଅଗ୍ରସର ହେଲେ, ଆଉ ସେମାନେ ନଗର ସବୁ ଭାଙ୍ଗି ପକାଇଲେ ଓ ପ୍ରତିଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ ନିର୍ଝର ସକଳ ବୁଝି ପକାଇଲେ ଓ ଉତ୍ତମ ବୃକ୍ଷ ସବୁ କାଟି ପକାଇଲେ। ଶେଷରେ ସେମାନେ କେବଳ କିର୍ ହେର୍ସତ୍ରେ ତହିଁର ପ୍ରସ୍ତର ସବୁ ଛାଡ଼ିଲେ, ତଥାପି ଛାଟିଣୀଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ। ସେ ସମୟରେ ମୋଆବର ରାଜା ଆପଣା ପକ୍ଷରେ ଯୁଦ୍ଧ ଅତି ଅସହ୍ୟ ଦେଖି ସେ ଇଦୋମର ରାଜା ନିକଟକୁ ଭେଦ କରି ଯିବା ପାଇଁ ଆପଣା ସଙ୍ଗେ 700 ଖଡ୍ଗଧାରୀ ଲୋକ ନେଲା, ମାତ୍ର ସେମାନେ ପାରିଲେ ନାହିଁ। ତେଣୁ ସେ ଆପଣା ଉତ୍ତରାଧିକାରୀ ଜ୍ୟେଷ୍ଠ ପୁତ୍ରକୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ତାହାକୁ ଉତ୍ସର୍ଗ କଲା। ତହିଁରେ ଇସ୍ରାଏଲ୍ ବିରୁଦ୍ଧରେ ମହାକୋପ ଉପସ୍ଥିତ ହେଲା। ଏଉତାରେ ସେମାନେ ତାହା ନିକଟରୁ ପ୍ରସ୍ଥାନ କରି ସେମାନଙ୍କ ନିଜ ଦେଶକୁ ଫେରିଗଲେ।